ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଦେଶେ ସାଧାରଣ ନିର୍ବାଚନର ଶେଷ କ୍ଷେପେ 8 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ଲାଗି 904 ଜଣ ପ୍ରାର୍ଥୀ କରୁଛନ୍ ପ୍ରତିଦ୍ୱନ୍ଦ୍ୱିତା। ରାଜ୍ୟ 3 ନମ୍ଘର କ୍ଷେପ ନିର୍ବାଚନ ଲାଗି ଆଇବାକାଲ ସର୍ବାପ୍ରଚାର। କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର 2 ବୁଥ୍ନ ଆଇବାକାଲ ଫେରଖାଏ ହେବା ଭୋଟ। ଆଇବା 26 ତାରିଖ ରବିବାର ଦିନ ବାହାରିବା ଯୁକ୍ତ 2 ପରୀକ୍ଷା ଫଲ। ଆଉ ଲଘୁଚାପର ରୂପ ନେଲା ବଙ୍ଗୋପସାଗରନ ସକ୍ରିୟ ଘୂର୍ଣ୍ଣିବଲୟ। ଏଥର ପୂରା ଖବର। ଦେଶେ ସାଧାରଣ ନିର୍ବାଚନର 7 ନମ୍ଘର କ୍ଷେପେ 8 ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ର ଲାଗି ଆଇବା 1 ତାରିଖ ଭୋଟ୍ ହେବା। ଇ କ୍ଷେପେ 904 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ଏଥିଲାଗି ମୋଟ 2015 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଇନ ଜଣେଇ ଦିଆଯାଇପାରେ ଯେ ଇ କ୍ଷେପ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରବାର ଶେଷ ତାରିଖ ମେ 14 ତାରିଖ ରହିଥିଲା। ନିର୍ବାଚନଟି ପଞ୍ଜାବର 13 ସଂସଦୀୟ କ୍ଷେତ୍ର ଲାଗି ସବୁଠାନୁ ଯହ 558 ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ସେନ୍ତା ଉତ୍ତରପ୍ରଦେଶର 13 ଆସନ ଲାଗି 495 ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଇତର ସହିତ ଓଡ଼ିଶାର 6 ସଂସଦୀୟ କ୍ଷେତ୍ର ଆସନ ଲାଗି ପ୍ରାର୍ଥୀ ପ୍ରତ୍ୟାହାର ଉତ୍ରୁ 66 ନାମାଙ୍କନ ପତ୍ର ବୈଧ ରହିଥିବା ସୂଚନା ମିଳିଛି। ରାଜ୍ୟ 3 ନମ୍ଘର କ୍ଷେପ ନିର୍ବାଚନ ଲାଗି ଆଇବା 25 ତାରିଖ ଦିନ ଭୋଟ୍ ନିଆଯିବା। ଇ କ୍ଷେପେ ସମ୍ଭଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ଭୁବନେଶ୍ୱର ଆର୍ ପୁରୀ ସଂସଦୀୟ କ୍ଷେତ୍ର ଆର୍ ଇତାର ଅଧୀନତି ଥିବା 42 ବିଧାନସଭା ଆସନ ଲାଗି ଭୋଟ୍ ହେବା। ସେନ୍ତା ସମ୍ଭଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର ଆର୍ ମୟୂରଭଞ୍ଜ ଜିଲ୍ଲାର 42 ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ହେବା। ଇ କ୍ଷେପ ନିର୍ବାଚନ ଲାଗି ଗଲା 7 ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ସରିଥିଲା। ଆଇବାକାଲ ସଞ୍ଜବେଲର 5 ତକ ପ୍ରାର୍ଥୀମାନେ ନିଜର ପ୍ରଚାର କରିପାରିବେ। କଣ୍ଟାମାଲ ସଂସଦୀୟ କ୍ଷେତ୍ର କଣ୍ଟାମାଲ ବିଧାନସଭା 2 ବୁଥ୍ନ ଆଇବାକାଲ ଫେରଘାଏ ମତଦାନ ହେବା ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। କଣ୍ଟାମାଲର 26 ନମ୍ଘର ଆର୍ 28 ନମ୍ଘର ବୁଥ୍ନ ଆଇବାକାଲ ସକାଳ 7 ଉପରବେଳା 4 ତକ ଭୋଟ୍ ହେବା। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ ସୋନାଲ ଆର୍ ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ଗୁଟେ ସାମ୍ବାଦିକ ସମ୍ମିଳନୀଥି ଫେରଘାଏ ଭୋଟ୍ କରବାର ଲାଗି ପ୍ରଶାସନର ପ୍ରସ୍ତୁତି ବାବଦେ ସୂଚନା ଦେଇଥିଲେ। ବିଜେପିର ବରିଷ୍ଠ ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ଦିନ ଫେର ଓଡ଼ିଶା ଗସ୍ତଥି ଆସିବେ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା ଆର୍ ବାଲେଶ୍ୱରନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛି। ସେନ୍ତା ବିଜେପିର ବରିଷ୍ଠ ନେତା ଆଉ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଇବା 25 ତାରିଖ ଦିନ ଫେର ଓଡ଼ିଶା ଗସ୍ତଥି ଆସିକରି ବାରିପଦା, ଚାନ୍ଦବାଲି, ପୁରୀ ଆର୍ ନିମାପଡ଼ାନ ହେବାର୍କେ ଥିବା ଜନସଭାଥି ଲୋକ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଛେନ୍ ଭୁବନେଶ୍ୱରନ ରୋଡ୍ ଶୋ କରୁଛନ୍। ଇ ରୋଡ୍ ଶୋ ରେଣ୍ଟାଲ କଲୋନୀନୁ ମୂଲ ହୋଇଥିବାର ବେଳେ ଡମଣା ଦେଇକରି ପଟିଆ ତକ ଯିବା। ସେଆଡ଼େ ମୁଖ୍ୟମନ୍ତ୍ରୀ ଆଜି ଦିନବେଳା ପୁରୀର ତାଳବଣିଆ ହେଲିପ୍ୟାଡ୍ନ ଜନସମାବେଶକେ ସମ୍ବୋଧିତ କରବାର ସହିତ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ନିର୍ବାଚନ ପ୍ରଚାର କରିଛନ୍। ବିଜେପି ନେତା ଆଉ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ଗିରିରାଜ ସିଂ ଆଜି ସମ୍ବଲପୁରନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ଶ୍ରୀ ସିଂ ଭୂତାପଡ଼ା ଛକ୍ନୁ ସୁନାପାଲିତ ଗୋଟିଏ ରୋଡ୍ ଶୋ ଆର୍ ପଦଯାତ୍ରାଥି ଯାଇକରି ନିର୍ବାଚନ ପ୍ରଚାର କରିଛନ୍। ଓଡ଼ିଶା ଅସ୍ମିତାକେ ବଞ୍ଚାବାର ଲାଗି ନୂଆ ସରକାର ଗଢ଼ବାର ଦରକାର ରହିଛି ବୋଲି ଶ୍ରୀ ସିଂ କହିଛନ୍। ଦ୍ୱିପହରେ ସମ୍ବଲପୁର କ୍ଷେତ୍ରାଜପୁରନ ହୋଇଥିବା ଗୋଟିଏ ଜନସଭାଥି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେଇକରି ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍। ସମ୍ବଲପୁର ସଂସଦୀୟ କ୍ଷେତ୍ର ନ ଆଇବା 25 ତାରିଖ ଦିନ ଭୋଟ୍ ହେବା। ଇତାକି ନେଇକରି ରାଜନୈତିକ ଦଳମାନେ ଜୋରଦାର ନିର୍ବାଚନ ପ୍ରଚାର କରୁଥିବାର ବେଳେ ସମ୍ବଲପୁର, ରେଙ୍ଗାଲି ଆର୍ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀନ ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ପ୍ରଚାର କରୁଛନ୍। ଇ ବାବଦେ ଆମର ସମ୍ବଲପୁର ସମ୍ଭାଦଦାତା ଗୁଣମଣି ବିଶ୍ୱାଳଙ୍କର ଗୋଟିଏ ରିପୋର୍ଟ।
ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡିରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବାବେଳେ ହାଇଭୋଲ୍ଟେଜ୍ ପ୍ରଚାର ଦେଖିବାକୁ ମିଳୁଛି। ରବିବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଗସ୍ତ କରି ନାକ୍ଟିଦେଉଳ କଲେଜ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ନିଜ ଦଳ ପାଇଁ ପ୍ରଚାର କରିଛନ୍ତି। ସେହିପରି ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ସମ୍ବଲପୁର ଗସ୍ତ କରି ପିଏଚ୍ଡି ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ଭଲପୁର ନିର୍ବାଚନ ମଣ୍ଡଳୀର ପିଏଚ୍ଡି ପଡ଼ିଆ ଓ ରେଢ଼ାକୁଲ ବିଧାନସଭା ନିର୍ବାଚନ ମଣ୍ଡଳୀର କଦମ ପଡ଼ିଆରେ ସାଧାରଣ ସଭା କରି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ସମ୍ଭଲପୁରରେ ରୋଡ୍ ଶୋ ମାଧ୍ୟମରେ ପ୍ରଚାରକୁ ଜୋରଦାର କରିଛନ୍ତି। କଂଗ୍ରେସ ପକ୍ଷରୁ ମଧ୍ୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଘନ ଘନ ସମ୍ଭଲପୁର ରେଢ଼ାକୁଲ ରେଙ୍ଗାଲି ଗସ୍ତ କରି ପ୍ରଚାର କାର୍ଯ୍ୟକୁ ଜୋରଦାର କରୁଛନ୍ତି। ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତିକୁ ଜୋରଦାର କରାଯାଇଛି। କେମିତି ଅଧିକରୁ ଅଧିକ ଭୋଟର ମତଦାନ କରିବେ ସେ ନେଇ ଜିଲ୍ଲାପାଳ ମଧ୍ୟ ଅପିଲ କରିବା ସହିତ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆକାଶବାଣୀ ପାଇଁ ସମ୍ବଲପୁରରୁ ମୁଁ ଗୁଣମଣି ବିଶ୍ୱାଳ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫ ପରିଚାଳିତ ଯୁକ୍ତ ଦୁଇ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଲ ଆଇବା 26 ତାରିଖ ଦ୍ୱିପହରେ ବାହାରବା ବୋଲି ସିଏଚ୍ଏସ୍ସି ତରଫ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ସାଇଟ୍ ଜରିଏ ଫଲାଫଲ ଜାଣିପାରିବେ। ଗଲା ଫେବୃୟାରୀ 16ରୁ ମାର୍ଚ୍ଚ 20 ତାରିଖ ତକ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର୍ଥୀ 386,250 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବରଗଡ଼ ଜିଲ୍ଲା ପାଇକମାଲ ନରସିଂହନାଥ ପୀଠନ ଆଜି ବୈଶାଖ ମାସର ଉଜ୍ଜଲ ପଖର ଚତୁର୍ଦ୍ଦଶୀ ତିଥିନ ମହାପ୍ରଭୁ ନରସିଂହନାଥଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଛି। ଏହି ଅବସରରେ ଚାଲିଥିବା ପ୍ରସିଦ୍ଧ ବୈଶାଖ ମେଳା ଦେଖିବା ଲାଗି ଛତିଶଗଡ଼ ଆର୍ ଓଡ଼ିଶାରୁ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଛି। ଭକ୍ତମାନେ ପାପନାସିନୀ ଝରଣାର ଚାଲଧାର ଗୋକୁଣ୍ଡ ଘାଟ ଆର୍ ପଞ୍ଚୁପାଣ୍ଡବ ଘାଟନ ବୁଡ଼ ପକେଇକରି ମହାପ୍ରଭୁଙ୍କ ଦର୍ଶନ କରବାର ସାଙ୍ଗେ ମେଲାର ମଜା ନେଉଛନ୍। ଏ ବାବଦେ ଆମର ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳକର ରିପୋର୍ଟ।
ପାଇକମାଲ ନରସିଂହନାଥ ପୀଠନ ଆଜ ବୈଶାଖ ଉଜୁର୍ପକ ଚତୁର୍ଦ୍ଦଶୀ ତିଥିନ ମହାପ୍ରଭୁ ନରସିଂହନାଥଙ୍କ ଜନ୍ମ ଉତ୍ସବ ପାଳନ କରାଯାଉଛି। ଏହି ଅବସରନ ପ୍ରସିଦ୍ଧ ବୈଶାଖ ମେଳା ଦେଖିବାର ଲାଗି ଛତିଶଗଡ଼ ଆର୍ ଓଡ଼ିଶାନୁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି। ଭକ୍ତମାନେ ପାପନାସିନୀ ଝରଣାର ଚାଲଧାର ଗୋକୁଣ୍ଡ ଘାଟ ଆର୍ ପଞ୍ଚୁପାଣ୍ଡବ ଘାଟନ ବୁଡ଼ ପକେଇକରି ମହାପ୍ରଭୁଙ୍କର ଦର୍ଶନ କରବାର ସାଙ୍ଗେ ମେଳାର ମଜା ନେଉଛନ୍। ପରମ୍ପରା ଅନୁସାରେ ଆଜି ରାତି କନ୍ଧ ସମାଜ ତରଫ ନରସିଂହ ମହାପ୍ରଭୁଙ୍କୁ ଜଙ୍ଗଲର ଫଲମୂଲ ଆର୍ କନ୍ଦାଭୋଗ ଲଗାହେବା। କନ୍ଧ ସମାଜର ମୁଖିଆ ମୁଖ୍ୟ ମନ୍ଦିର ନ ଧ୍ୱଜା ବାନ୍ଧିବେ। ମନ୍ଦିର ପ୍ରଶାସନ ତରଫ ଭକତମାନଙ୍କର ସୁବିଧା ଆର୍ ସୁରକ୍ଷା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ହୀରାକୁଦ ବନ୍ଧାନୁ ଆଗର ବଛରମାନଙ୍କର ବାଗିର ଇ ବଛର ଭିଲ ବର୍ଷା ଋତୁ ସମିଆଥି ବଢ଼ି ପାଣି ଛଡ଼ାଯିବା ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍। ମହାନଦୀ ଶଯ୍ୟାନ ଚଳାଚଳ କରୁଥିବା ଲୋକଙ୍କୁ ସତର୍କ କରାଯାଇଛି। ବଢ଼ି ପାଣି ଛଡ଼ାଯିବାର 2 ଘଣ୍ଟା ଆଘନୁ ହୀରାକୁଦ ବନ୍ଧାର ଡେବ୍ରି ଫାଲେ ଥିବା ସ୍ପିଲ୍ୱେନ ସାଇରନ୍ ବାଜିବାର ବ୍ୟବସ୍ଥା କରାଯାଇଛି। ପହିଲା ଇ ସାଇରନ୍ 2 ମିନିଟ୍ ତକ୍ ଲଗାତାର ଭାବେ ବାଜିବା, ତାର ଉତ୍ତରୁ 20 ସେକେଣ୍ଡ ଅନ୍ତର୍ଥି 30 ସେକେଣ୍ଡ ଲେଖା ଲଗାତାର ଭାବେ ବାଜିବା। ଇ ବାବଦେ ବନ୍ଧାର ତଲ୍ମୁଡ଼େ ଥିବା 12 ଜିଲ୍ଲା ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ନ ଆଜ ପବିତ୍ର ବୈଶାଖ ଶୁକ୍ଳ ନୃସିଂହ ଚତୁର୍ଦ୍ଦଶୀ ତିଥି ଡେରି ରାତିଥି ନୃସିଂହ ଜନ୍ମନୀତି ହେବା। ଏ ଦିନ ଭଗବାନ ନୃସିଂହ ଭକ୍ତ ପ୍ରହଲ୍ଲାଦଙ୍କ ଲାଗି ପ୍ରକଟ ହୋଇଥିବା ବେଳେ ହିରଣ୍ୟକଶିପୁ ବଦ୍ଧ କରିଥିଲେ। ପରମ୍ପରା ଅନୁସାରେ ଆଜଠାରୁ ରଥ ଖଳାନ ଜନ୍ତାଗାର୍ଡ ପ୍ରସ୍ତୁତ କରାଯାଇଛି। ଆଜି ତିନି ରଥର ଗୁଜ ଅନୁକୂଳ କରାଯିବା। ଗୁଜ କାଠି ରୂପକାର ସେବକମାନେ ନୃସିଂହ ବିରାଜ ପ୍ରସ୍ତୁତ କରିବେ। ଜାତୀୟ ଶିକ୍ଷକ ପୁରସ୍କାର 2024 ଲାଗି ଶିକ୍ଷା ମନ୍ତ୍ରଣାଳୟ ତରଫ ଆବେଦନପତ୍ର ଆହ୍ୱାନ କରାଯାଇଛି। କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି ଗଲାକାଲି ଏହି ପୋର୍ଟାଲର ଉନ୍କୋଚନ କରିଛନ୍। ବୈଷୟିକ ଆଉ ଅଣବୈଷୟିକ ଉଚ୍ଚଶିକ୍ଷାନୁଷ୍ଠାନ ଆର୍ ପଲିଟେକ୍ନିକ ଅନୁଷ୍ଠାନର ଶିକ୍ଷକମାନଙ୍କୁ ଏଥି ସାମିଲ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ଅଣସ୍ନାତକୋତ୍ତର ଆର୍ ସ୍ନାତକୋତ୍ତର ସ୍ତରଥି କମ୍ସେ କମ୍ 5 ବର୍ଷର ପୂର୍ଣ୍ଣକାଳୀନ ଶିକ୍ଷାଗତ ଅଭିଜ୍ଞତା ଥିବା ଶିକ୍ଷକମାନେ ପୁରସ୍କାର ଲାଗି ଆବେଦନ କରିପାରିବେ। ଆଇବା ମାସର 20 ତାରିଖ ଆବେଦନ ଦାଖଲ କରିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆଇବା ସେପ୍ଟେମ୍ବର ମାସର 5 ତାରିଖ ଆଘର ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଆର୍ ଶିକ୍ଷକ ଦିବସ ଅବସରରେ ଏହି ପୁରସ୍କାର ଦିଆଯିବ। ବଙ୍ଗୋପସାଗରନ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜ ଲଘୁଚାପର ରୂପ ନେଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟର ପ୍ରଭାବଥି ଦକ୍ଷିଣ ପଶ୍ଚିମ ଆଖରପାଖର ପଶ୍ଚିମ କେନ୍ଦ୍ରୀୟ ଇଲାକା ଆର୍ ତାକେ ଲାଗିକରି ଥିବା ତାମିଲନାଡୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣିନ ଆଜ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଟା ଆହୁରି ଘନୀଭୂତ ହୋଇକରି 24 ତାରିଖ ଶୁକ୍ରବାର ସକାଳେ କେନ୍ଦ୍ରୀୟ ବଙ୍ଗୋପସାଗର ଇଲାକାନ ଅବପାତର ରୂପ ନେବ। ଶେଷେ ମୁଖ୍ୟ ଖବର ଫେରଖେ ଦେଶେ ସାଧାରଣ ନିର୍ବାଚନର ଶେଷ ଖେପେ 8ଟା ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 57ଟା ସଂସଦୀୟ କ୍ଷେତ୍ର ଲାଗି 904 ଜଣ ପ୍ରାର୍ଥୀ କରୁଛନ୍ ପ୍ରତିଦ୍ୱନ୍ଦ୍ୱିତା। ରାଜ୍ୟ 3 ନମ୍ଘର ଖେପ ନିର୍ବାଚନ ଲାଗି ଆଇବାକାଲ ସର୍ବା ପ୍ରଚାର। କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ 2ଟା ବୁଥ୍ନ ଆଇବାକାଲ ଫେରଘା ହେବା ଭୋଟ୍ ଆଉ ଲଘୁଚାପର ରୂପ ନେଲା ବଙ୍ଗୋପସାଗରନ ସକ୍ରିୟ ଘୂର୍ଣ୍ଣିବଳୟ।